ନାତୁଣୀ ଗାଳ୍ପିକ ମନୋଜ ଦାସ। କୃଷ୍ଣଚୂଡ଼ା ଏବଂ ଦେବଦାରୁ ବଳୟିତ ଲନ୍ ଭିତରେ ଜେନେରାଲ ତାଙ୍କ ଅଧୀନସ୍ଥ ସାମରିକ ଅଫିସରମାନଙ୍କର ଜରୁରୀ ବୈଠକ ଡାକିଥିଲେ। ପଛପଟେ ଥୁଆ ହୋଇଥିବା ଟେବୁଲ ଉପରକୁ ଆଉଜି ପଡ଼ି ସେ ବାମ ପାପୁଲିରେ ବାଟନ ବାଡ଼େଇ ବାଡ଼େଇ କଥା କହୁଥିବା ବେଳେ ତାଙ୍କର ଭୀଷଣ କଳା ନିଶହଳକ ଉପରେ ସୂକ୍ଷ୍ମ ବିନ୍ଦୁ ଶିଶିର କଣାମାନ ହୀରା ଚୂର୍ଣ୍ଣ ଭଳି ଝଟକୁଥିଲା, ଆଉ ହୀରାର କଣ୍ଢେଇ ଭଳି ଝଟକୁଥିଲା ତାଙ୍କ ପଛପଟେ ଚୁପି ଚୁପି ଟେବୁଲ ଆରୋହଣ କରି ଚକା ମାଡ଼ି ବସିଥିବା ତାଙ୍କ ଟିକି ନାତୁଣୀ। ସେ ପିନ୍ଧିଥିଲା ରୂପେଲି ଜର୍ଜେଟର ଫ୍ରକ୍, ମୁଣ୍ଡରେ ବାନ୍ଧିଥିଲା କମଳା ରଙ୍ଗର ରିବନ। ହଠାତ୍ ସେ ଜେନେରାଲଙ୍କ ଅଙ୍ଗଭଙ୍ଗୀର ଅନୁକରଣ କରିବାକୁ ଆରମ୍ଭ କରିଦେଲା। ଜେନେରାଲ ସିନା ଦେଖିପାରୁନଥିଲେ, ଦେଖୁଥିଲେ କିନ୍ତୁ ସମବେତ ଅଫିସର ବୃନ୍ଦ। ଏଣେ ଜେନେରାଲଙ୍କ ଗୁରୁଗମ୍ଭୀର ଭାଷଣକୁ ନିଜ ନିଜ ମୁଖମଣ୍ଡଳରେ ଆଜ୍ଞାବହତା ଏବଂ ଆନ୍ତରିକତାର ଭାବ ଫୁଟାଇ ଶୁଣିବାର କର୍ତ୍ତବ୍ୟବୋଧ ସହିତ ତେଣେ ନାତୁଣୀର ଫାଜିଲାମି ଯୋଗୁଁ ପେଟ ଭିତରୁ ଅଝଟ ହାସ୍ୟର ଉଦ୍ଗିରଣକୁ ଚାପି ରଖିବାର ଆବଶ୍ୟକତା। ଏହି ବିଷମ ପରିସ୍ଥିତିରେ ନିପତିତ ଅଫିସର ବୃନ୍ଦ କିମ୍ଭୂତ କିମାକାର ଦିଶୁଥିଲେ। ତେବେ ସେମାନଙ୍କ ଅଦୃଷ୍ଟରେ ଶୁଭ ଥିଲା। ଜେନେରାଲ ଗୋଟାଏ ମଧ୍ୟମ ଧରଣର ମଜା କଥା କହିଲେ। ସେହି ସୁଯୋଗରେ ସେମାନେ ହସର ଆଗ୍ନେୟଗିରି ଭଳି ଫାଟି ପଡ଼ିଲେ। ଗୋଟାଏ ମାନ୍ଦା ଗପ ଏଡ଼େ ଫଳପ୍ରସୂ ହେବାର ଦେଖି ଜେନେରାଲ ତାଙ୍କ ଅଫିସରମାନଙ୍କର ସଦିଚ୍ଛା ଓ ନିଜର ନେତୃତ୍ୱ ସମ୍ପର୍କରେ ନିଶ୍ଚିତ ହେଲେ। ଅଫିସରମାନଙ୍କ ହସ ପ୍ରଶମିତ ହେବା ପରେ ମଧ୍ୟ ଖିଲଖିଲ ହସିଥିଲା ନାତୁଣୀ। ଆରେ ଗୁଡ଼ି, ତୁ କେତେବେଳେ? ଜେନେରାଲ ବୁଲିପଡ଼ି ନାତୁଣୀକୁ ଆବିଷ୍କାର କଲେ। ତୁ କେତେବେଳେ? ନାତୁଣୀ ଦରଟି କଣ୍ଠରେ ଖତେଇ ହେଲା। ସେତିକିବେଳେ ବାର୍ତ୍ତାବହ ଆସି ସଲାମ ପକାଇ ଚୁପି ଚୁପି କୌଣସି ଖବର ଦେଲା। ଓ ଜେନେରାଲ ଭ୍ରୁ କୁଞ୍ଚିତ କଲେ ଓ ନିଶରୁ ଶିଶିର ବିନ୍ଦୁ ପୋଛି ପକାଇ ଅଫିସର ସମାବେଶକୁ କହିଲେ, ଆପଣମାନେ ଅପେକ୍ଷା କରନ୍ତୁ, ଜରୁରୀ ଡାକରା ଆସିଛି। ହୁଏତ ଆପଣମାନଙ୍କୁ ଶୁଣାଇଲା ଭଳି ଗୁରୁତ୍ୱପୂର୍ଣ୍ଣ କୌଣସି ସମ୍ବାଦ ବା ସିଦ୍ଧାନ୍ତ ନେଇ ଫେରିବି। ସେ ବାଟନ କାଖରେ ଯାକି ଏବାଉଟ ଟର୍ନ କଲେ। ଜେଜେ, ମୁଁ ଯିବି। ଗୁଡ଼ି ତାର କୁନି ପାଦ ଯୋଡ଼ିକ ତୋଳି ଅବଦାର ଜଣାଇଲା। ଆରେ ତୁ କୁଆଡ଼େ ଯିବୁ, ତୁ କୁଆଡ଼େ ଯିବୁ? ଗୁଡ଼ି ଜେନେରାଲଙ୍କ ପ୍ରଶ୍ନର ପ୍ରତିଧ୍ୱନି ଦେଇ ଟେବୁଲ ଉପରେ ଲେଫ୍ଟ ରାଇଟ୍ କରିବା ଆରମ୍ଭ କରିଦେଲା। ଜେନେରାଲ ପାଖକୁ ଭିଡ଼ି ଆଣି ତାକୁ ଚୁମା ଦେଲେ, କହିଲେ, ଛି, ତୁ ଆଉ ମୁଁ ଉଭୟ ଚାଲିଗଲେ ଅତିଥିମାନେ ଭାବିବେ କ'ଣ? ମୋ ପ୍ରତିନିଧି ଭାବରେ ତୁ ସିନା ଏମାନଙ୍କ ସଙ୍ଗରେ ରହିବୁ, ଏମାନଙ୍କୁ ଖୁସିରେ ରଖିବୁ, ନହେଲେ ଏମାନେ କରିବେ କ'ଣ? ମୁଁ ଟଫି ନେଇ ଆସିବି। ଜେନେରାଲ ଚାଲିଗଲେ। ଫୁଲି ଫୁଲି ଉଠିଲା ଗୁଡ଼ିର ପଦ୍ମକଢ଼ ଭଳି ମୁହଁ। ଫାଟକ ସେପାରି ଜେନେରାଲଙ୍କ କାର୍ ଫୁର୍କିନା ଅପସରି ଗଲାବେଳକୁ ସେ ଦୁଇଗୁଣ ଗତିରେ ଲେଫ୍ଟ ରାଇଟ୍ କରି ଆଖି ବୁଜି ଚିତ୍କାର କଲା, ମୁଁ ଜେଜେ ସାଥିରେ ଯିବି। ତାପରେ ସେ କାନ୍ଦିବାକୁ ଉଦ୍ୟତ ହେଲା। ହେଇଟି ମା, କାନ୍ଦନା, ହାତୀ ଦେଖିବ ହାତୀ? ପଚାରିଲେ ମେଜର ଜେନେରାଲ ଜୋସେଫ। ଗୁଡ଼ି କୋହଚାପି ମୁଣ୍ଡ ହଲାଇ ସମ୍ମତି ଜଣାଇଲା। ହେଇଟି ହାତୀ। ଜୋସେଫ ତାଙ୍କର ପୃଥୁଳତମ ସହକର୍ମୀ ଆରୋରାଙ୍କୁ ଆଣି ଗୁଡ଼ି ଆଗରେ ଉପସ୍ଥାପିତ କଲେ। ଗୁଡ଼ି ତଥାପି ଆଖି ପୋଛିଲା, ନାକ ଫୁଲାଇଲା, ମୁଁ ବାଘ ଦେଖିବି, ସେ ଅଳିକଲା। ଆ ଝିଅ, ଆଚ୍ଛା, ବାଘ ଏମିତି ରଡ଼ି କରେ? କହିଲେ ହବିବୁଲ୍ଲା, ଏବଂ ସେ ଆଗକୁ ଆସି ହାଉଁ ମାଉଁ କଲେ। ବାଘ କ'ଣ ଦୁଇ ଗୋଡ଼ରେ ଠିଆ ହୋଇ ଚୁରୁଟି ଟାଣି ସେମିତି କରେ? ଧକେଇ ଧକେଇ ସମାଲୋଚନାପୂର୍ଣ୍ଣ କଣ୍ଠରେ ପ୍ରଶ୍ନ କଲା ଗୁଡ଼ି। ପରେ ପରେ ସେ ସିଦ୍ଧାନ୍ତ ଜଣାଇଲା, ମୁଁ ଜେଜେ ପାଖକୁ ଯିବି। ହବିବୁଲ୍ଲାଙ୍କ ସଙ୍କଟରେ ହସି ଉଠିଲେ ଅଫିସର ଦଳ। ହବିବୁଲ୍ଲା ଚୁରୁଟ ଫୋପାଡ଼ି ଦେଇ ସ୍ୱୀକାର କଲେ ଯେ ବାଘ ଧୂଆଁପତ୍ର ସେବନ କରିବାର ପ୍ରମାଣ ନାହିଁ, ଏବଂ ସେ ଚାରିଗୋଡ଼ରେ ଚାଲବୁଲ କରିଥାଏ। ହବିବୁଲ୍ଲା ତାପରେ ଲନ୍ ଉପରେ ହାମୁଡ଼ିଲେ। ହେଇଟି ଝିଅ, ବାଘକୁ ଏମିତି ମରାହୁଏ? କହିଲେ ରହିମ। ସେ ଆଣ୍ଠି ପଡ଼ି ବାଟନକୁ ବନ୍ଧୁକ ଶୈଳୀରେ ବାଗେଇ ଧରି ଗୁଡ଼ୁମ୍ ଗୁଡ଼ୁମ୍ ଆବାଜ ଦେଲେ। ହବିବୁଲ୍ଲା ଚିତ୍ପଟାଙ୍ଗ ହେବାର ଅଭିନୟ କଲେ। ତାଳି ମାରିଲେ ଅଫିସର ବୃନ୍ଦ। କିନ୍ତୁ ଗୋଟାଏ ଦୀର୍ଘ କୋହ ଅନ୍ତେ ଗୁଡ଼ି ଜେରା କଲା, ଯେବେ ସେତିକିବେଳେ ଭାଲୁ ଆସିବ ତେବେ ଶିକାରୀ ସହ ତାର ଏମିତି ଲଢ଼େଇ ହେବ? କହି ଜସବୀର ସିଂ ରହିମଙ୍କ ଉପରକୁ ଡେଇଁ ପଡ଼ିଲେ। ପୁଣି ହସର ଢେଉ ଖେଳିଗଲା ରନ୍ ବ୍ୟାପୀ। ତଥାପି ଗୁଡ଼ି ବିଶେଷ ଆମୋଦିତ ହେବାର ଆଭାସ ମିଳିଲା ନାହିଁ। ଅଥଚ ଜେନେରାଲ ଫେରିବା ଯାଏଁ ନାତୁଣୀକୁ ସମ୍ଭାଳିବାର ଦାୟିତ୍ୱ ସମ୍ପର୍କରେ ଅଫିସରମାନେ ଏକମତ ଥିଲେ। ଅତଏବ ସେମାନେ ଓଟ ହେଲେ, ଗରିଲା ହେଲେ, ହେଲେ ଆହୁରି କେତେ କ'ଣ। ଗୁଡ଼ି ପଲକ ପାଇଁ ଖୁସି ଦିଶୁଥାଏ, ପରେ ପରେ ପୁଣି କାନ୍ଦୁଥାଏ। ଲେଉଟି ଆସିଲେ ଜେନେରାଲ, ଜେଜେ ତମେ ଏତେ ଡେରି କଲ। ଗୁଡ଼ିର ମୁହଁ ହଠାତ୍ ସ୍ୱାଭାବିକ ଦେଖାଗଲା। ଜେଜେଙ୍କ ଛାତିରେ ମୁହଁ ଚାପି କଣ୍ଠ ନିମ୍ନ କରି ସେ କହିଲା, ମୋ ମୁଣ୍ଡରେ ଦାୟିତ୍ୱ ଦେଇଗଲ ଯେ ତମର ପିଲାମାନଙ୍କୁ ଖୁସିରେ ରଖିବା ପାଇଁ ମୋତେ କେତେବେଳେ ଯାଏ ମିଛରେ କାନ୍ଦିବାକୁ ହେଲା। ତମେ କାହୁଁ ବୁଝିବ, ଦିଅ ଟଫି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ନାତୁଣୀ। ରହିଲୁ, ନମସ୍କାର।